ନମସ୍କାର ଶ୍ରୋତା ବନ୍ଧୁ, କିସ୍ ଚିରାଗବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ମୋ ନାଁ ସାକମ୍ବରୀ ଜାନି, ଗ୍ରାମ ରାଇଖୋଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଗୁଦାରୀ ଶାଗ ଲେଖା ବିଷୟରେ। ପ୍ରଥମେ ଗୋଟେ ଡେକ୍ଚି ବା କଡ଼େଇ, ଡେକ୍ଚିରେ ପାଣି ଗରମ କରନ୍ତୁ। ପାଣି ଗରମ ହେଇସାରିବା ପରେ ସେଥିରେ ଚାଉଳ ପକାନ୍ତୁ। ଧୋଇକି ରଖା ହେଇଥିବା ଗୁଦାରୀ ଶାଗକୁ ଭଲ ଭାବରେ ସଫା କରି କାଚିକି ତାକୁ ରଖା ହେଇଥିବା ଗୁଦାରୀ ଶାଗକୁ ସେ ପାଣିରେ, ପାଣିଟା ସିଝିଗଲା ପରେ, ଗୁଦଡ଼ା ସିଝିଗଲା ପରେ ସେଥିରେ ପକେଇ ଦିଅନ୍ତୁ। ପକେଇ ସାରିବା ପରେ ତାକୁ କିଛି ମିନିମମ 20-30 ମିନିଟ ତାକୁ ସିଝିବାକୁ ଛାଡି ଦିଅନ୍ତୁ। ତାପରେ ସିଝିଗଲା ପରେ ସେଥିରେ ଟିକେ ଖଟା ହେବା ପାଇଁ, ସ୍ୱାଦ ପାଇଁ ଟିକେ ଲୁଣ ପକାନ୍ତୁ। ଲୁଣ ସ୍ୱାଦ ଅନୁସାରେ ପକେଇବେ। ତାପରେ ତେନ୍ତୁଳି ସେଥିରେ 2-4 ପିସ୍ ଛାଡିବେ। ଛାଡି ସାରିବା ପରେ ତେନ୍ତୁଳିଟା ଟିକେ ବିଳିଯିବ। ବିଳିଗଲା ପରେ ହେଇଯିବ ଆପଣଙ୍କର ଗୁଦାରୀ ଶାଗ ଲେଖା।